ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପରିବେଶ ପର୍ଯ୍ୟଟନ ମୁନୁଷ ଜଙ୍ଗଲି ଜନ୍ତୁ ଲଢ଼େଇ କମ୍ କରବାର ସାଙ୍ଗେ ବନ୍ୟପ୍ରାଣୀଙ୍କର ସୁରକ୍ଷା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓଡ଼ିଶାର ବନ ବିଭାଗର ବନ୍ୟପ୍ରାଣୀ ସଂରକ୍ଷଣ ବ୍ୟବସ୍ଥାକେ ବରକସ କରିଛେ ବୋଲି ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ 2025 ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ହୋଇଥିବା କାର୍ଯ୍ୟକ୍ରମଟି ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ଓଡ଼ିଶାର ଜୈବ ବିବିଧତାର ସୁରକ୍ଷା ଲାଗି ଜଙ୍ଗଲ ବିଭାଗର ପ୍ରତିବଦ୍ଧତାକେ ପ୍ରଶଂସା କରିଥିଲେ। ଓଡ଼ିଶାର ପଣସର ବ୍ରାଣ୍ଡ ବିକଶିତ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମହାରାଷ୍ଟ୍ରର ଜ୍ୟାକ୍ଫ୍ରୁଟ୍ କିଙ୍ଗ୍ ଏଗ୍ରୋ ପ୍ରଡ୍ୟୁସର କମ୍ପାନୀ ଅଧ୍ୟକ୍ଷଙ୍କୁ ଭେଟିକରି ଇ ବାବଦେ ଆଲୋଚନା କରିଛନ୍। ବୈଠକର ସୂଚନା ଅନୁସାରେ ପଣସ ମିଶନ ଅଧୀନତି ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡ ଆର୍ ବଲାଙ୍ଗୀର ଜିଲ୍ଲାର ଉପଖଣ୍ଡକେ ସାମିଲ କରାଯିବା, ପଣସ କ୍ଲଷ୍ଟରକେ ସରକାରୀ ଘରୋଇ ଅଂଶୀଦାର ଆଧାରତି ବିକଶିତ କରାଯିବା, ଇତାର ସହିତ ସୁନ୍ଦରଗଡ଼, କନ୍ଧମାଳ, କେନ୍ଦୁଝର, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ଗଜପତି, ମୟୂରଭଞ୍ଜ, ରାୟଗଡ଼ା ଜିଲ୍ଲାନ ପଣସ ପ୍ରକ୍ରିୟାକରଣ ବ୍ୟବସ୍ଥା ବିକଶିତ କରାଯିବା, ପଣସର ବ୍ୟବସାୟିକ ଇକୋସିଷ୍ଟମକେ ବୁଝିବାର ଲାଗି ମହାରାଷ୍ଟ୍ର ରତ୍ନଗିରି ଇଲାକାନୁ ଚାଷୀ ଓ ବିଶେଷଜ୍ଞମାନଙ୍କୁ ଓଡ଼ିଶା ପରିଦର୍ଶନ କରବାର ବ୍ୟବସ୍ଥା ଭିଲ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରନ ଅଏଲ୍ ଇଣ୍ଡିଆ ସହଯୋଗଥି ତିଆରି ହେବାରକେ ଥିବାର କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରକଳ୍ପର ନୂଆଦିଲ୍ଲୀନୁ ଆଭାସୀ ଜରିଏ ସମୀକ୍ଷା କରିଛନ୍। ସମ୍ବଲପୁର ସହର କଚରା ପରିଚାଳନା ବ୍ୟବସ୍ଥାକେ ବରକସ କରବାର ଆଉ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଲକ୍ଷ୍ୟଥି ଇ କାରଖାନା ସ୍ଥାପନା କରାଯିବା, ଇତାର ଜରିଏ ଦିନକ 200 ଟନ୍ ଜୈବିକ କଚରାନୁ ପାଖାପାଖି 9 ଟନ୍ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ କରାଯିବା। ଇ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ ବର୍ଜ୍ୟବସ୍ତୁନୁ ସମ୍ପଦକେ ସଫଲ ରୂପାୟନ କରବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ବୈଠକଥି ଅଏଲ୍ ଇଣ୍ଡିଆ ଲିମିଟେଡ୍ର ସିଏମ୍ଡି, ସମ୍ବଲପୁର ଜିଲ୍ଲାପାଳ ଆର୍ ମହାନଗର ନିଗମ କମିଶନର ସାମିଲ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀନ କାର୍ତ୍ତିକ ବ୍ରତ ଲାଗି ହବିଷିଆଲିମାନଙ୍କର ଭିଡ଼ ଜମ୍ବାର ସହିତ ଅଦ୍ଭୁତ ଆଧ୍ୟାତ୍ମିକ ମାହୋଲ ଦେଖବାର୍କେ ମିଳିଛେ। ଫି ଦିନ ସକାଳୁ ବନ୍ଦମାନଙ୍କେ ହବିଷିଆଲିମାନେ ଗାଧିକରି ତୁଳସୀ ଚଉରାନ ରାଇ ଦାମୋଦର ପୂଜା କରବାର ସହିତ ମହାପୁରୁମାନଙ୍କର ଦର୍ଶନ କରୁଛନ୍, ପୁରାଣ ପାଠ ଭିଡ଼ କରୁଛନ୍। ଧାର୍ମିକ ପରମ୍ପରା ଅନୁସାରେ ମହାକାର୍ତ୍ତିକ ମାସର ସ୍ୱତନ୍ତ୍ରତା ରହିଛେ। ଏ ବାବଦେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା କହିଛନ୍।
କାର୍ତ୍ତିକ ମାସ ପରି ପୁଣ୍ୟ ମାସ ନାହିଁ, ତେଣୁ ଏହି ମାସରେ ବ୍ରତାର୍ଥୀମାନେ ଶ୍ରୀ ମହାପ୍ରସାଦକୁ ହବିଷ୍ୟ ରୂପରେ ଗ୍ରହଣ କରି ଆକାଶଦୀପ ପ୍ରଜ୍ୱଳନ କରି ନିଜର ମହାନ ପବିତ୍ର ଧର୍ମ ମାସକୁ ଲୋକମାନେ ପାଳନ କରିଥାନ୍ତି। ବିଭିନ୍ନ ତୀର୍ଥସ୍ଥାନରେ ସ୍ନାନ କରି ଜଗନ୍ନାଥଙ୍କୁ ଦର୍ଶନ କରିବା ହେଉଛି କାର୍ତ୍ତିକ ବ୍ରତର ମୂଳ ଅଂଶ ଅଟେ। ତେଣୁ ଏହି ପବିତ୍ର ମାସରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ ଚିନ୍ତନ ଦ୍ୱାରା ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ଶାସ୍ତ୍ର କହିଥାନ୍ତି।
ମାନସିକ ଭାରସାମ୍ୟ ହରାବାର ସ୍ଥିତି ମୁକାବିଲା କରବାର ଆର୍ ଇତାର ସହିତ ଥିବାର ଭିନ୍ ଭିନ୍ ସମସ୍ୟାର ସମାଧାନ ଦିଗେ ଉଚିତ ପଦକ୍ଷେପ ନେବାର୍କେ ଫି ବଛର ଅକ୍ଟୋବର 10 ଦିନ ସ୍ୱାସ୍ଥ୍ୟ ସଂଗଠନ ତରଫୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇସି। 1992 ମୂଲ ହୋଇଥିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଭିନ୍ ଭିନ୍ ସମସ୍ୟା ଇତାର ନିରାକରଣ ଆଉ ବିଶ୍ୱ ସମୁଦାୟ ନଜରକେ ଆଣବାର ଲାଗି ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛେ। ଏ ବଛରର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି ଜରୁରୀ ପରିସ୍ଥିତି ସମୟାତି ମାନସିକ ସ୍ୱାସ୍ଥ୍ୟ ଅଣ୍ଡାର ପୌଷ୍ଟିକ ଗୁଣ ଆର୍ ସ୍ୱାସ୍ଥ୍ୟ ଉପରେ ଇତାର ଲାଭ ବାବଦେ ଲୋକ ସଚେତନ କରବା ଲକ୍ଷ୍ୟଟି ଆଜି ପାଳନ ହେଉଛେ ବିଶ୍ୱ ଅଣ୍ଡା ଦିବସ। ରାଇଜେ ଅଣ୍ଡା ଉତ୍ପାଦନ ବଢ଼ାବାର ଲାଗି ସରକାର ବହୁତଟେ ଯୋଜନା ଆଣିଛନ୍। ଇତାର ବଲେ ରାଇଜେ ଇହାଦେ ଦିନକ 1 କୋଟିନୁ ଅଧିକ ଅଣ୍ଡା ଉତ୍ପାଦନ ହେଉଛେ। ଅଣ୍ଡା ଖାଇବାର ଆର୍ ଇତାର ପୁଷ୍ଟିକର ତତ୍ତ୍ୱ ବାବଦେ ଲୋକଙ୍କୁ ସଚେତନ କରବାର ଲାଗି ରାଜ୍ୟ ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ବିଭାଗ ତରଫୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛେ। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କର ଅଧ୍ୟକ୍ଷତାଥି ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାନ ଚାଲିଥିବାର ଭିନ୍ ଭିନ୍ ଜନକଲ୍ୟାଣକାରୀ କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ଖାସକରି କେନ୍ଦ୍ର ସରକାରଙ୍କର ଫ୍ଲାଗ୍ସିପ୍ ଯୋଜନାମାନଙ୍କର ଅଧୀନତି ଚାଲିଥିବା ପ୍ରକଳ୍ପମାନଙ୍କର ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ 40 ନ୍ୟାସନାଲ ଜୁନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ମୂଲ ହେବା। 14 ତକ କରାଯାଇଥିବା ପ୍ରତିଯୋଗିତାଥି ସାରା ଦେଶ ପାଖାପାଖି 2000 କ୍ରୀଡ଼ାବିତ୍ ଭାଗ ନେବେ। বঙ্গোপসাগর ঘূর্ণিবলয়ের প্রভাব তীরায় বর্ষা লাগি রয়েছে। উত্তর বঙ্গোপসাগর আর তার আখরপাখর ইলাকান আজ ফের গোটে ঘূর্ণিবলয় হয়ে পড়ে। ইতার প্রভাব দিয়ে আইবা 24 ঘন্টা ভিতরে রাজ্যের সমুদ্রখণি ইলাকা সহিতে কেতেটা জাগান বর্ষা হয়ে পড়ে বলে ভুবনেশ্বর আঞ্চলিক পাণিপাগ বিজ্ঞান কেন্দ্র তরফ সূচনা দিয়া যাইছে। এছনির আঞ্চলিক খবর ইন শেষ হল আরবেলার আঞ্চলিক খবর শুনিপারবে রাতে 7:02 থি। জুহার।